ପ୍ରେରିତ ମତିଏ କାଣୀ ଆଜ ମୁଁ ତୁମ ଆଗେ ପ୍ରେରିତ ମତିଏ କାଣୀ ବୋଲୁ ୟେଶୁ ଏ ବାହାର ଚେଲେ ତେ ତିନ ବାଦେ ଶିକ ଦୁଃଖ କଷ୍ଟ ତେ ଇଏ ପରକ ମଞ୍ଜିଏ ବି ଆପଣେ ବାଦେ ଜୀବକା ୟେଶୁ ମସିଏ ସେୱା କି ବାଙ୍କି ଖବର ସଂସାରେ ଅନ୍ତ ସେକା ପହଞ୍ଚାଉଇ ସାତେ ଅନ୍ତ ଦି ୟେଶୁ ମସି ତେ ଇଏ ବାଙ୍କି ଖବରୀ ପହଞ୍ଚାଉଣୀ ତେ ଆପଣି ଜାନ ଦେନି ଇନ ବାରି ଚେଲେ ମାଞ୍ଜିଆ ଏବେ ମାରେ ଲେବି ନାଓ ଏ ମତିଏ ବାର ଦି ଅଜ କୁଚ ଖାସି ଭୁଷେ ସାଣୀ ସକୁଣ ତ ତେ ଓ କା ଗୁଣ ତ କା ତେ ଉଏ ଜିଉଣେ ଓ ବାଙ୍କ କାରବାର ତ କା ସ ସାହୁକାର ତ କା ସ ସରକାରୀ ନୌକରୀ ଦି ତ ତେ ଉଏ ମସି ତୟେ କା ତ୍ୟାଗ କିଏ ୟେଶୁ ମସିଏ ଜିଉଦେ ଅଣେ ବାଦ ତେ ଉଏ କେଣକ ସେୱା କି ସାତେ ଆକ୍ରିଦି କେଣକ ମସି ତୟ ଦୁଃଖ ସେନ କରିଅ ଆପଣି ଜାନ ଦେନି ଆଉ ଏବେ ମାରେ ଇନ ବାଦି ବୁଷେ ବାର ଦି ଶାଣ ମତି କୁଣ୍ଟ ମତି ଏକ ଇବ୍ରାନୀ ନାଁ ଜିଓ ମତଲବା ପରମେଶ୍ୱର ବରଦାନ ବାଇବଲ ଦି ମତିଲେ ଲେବି ବି ବୋଲ ଦୋଆ ତେ ଓ ବାପୁଅ ନାଁ ହଲପାଇ ତ ଜିଓକା ଏଣ ଜାଣିଆ କି ସ ଲେବି କୁମ୍ବକ ତ ପର ଏତ କୋଇ ପାକ ସବୁତ ହାମୁଲେ ବାଇବଲ ଦି ଶାଣଲେ ନା ମିଲ୍ଦ ସ ମାମଲେ ଗ୍ରାଣେ ବାଳ ତ ଜ ଏକ ରୋମି ସରକାରୀ ନୌକୃତି ଜ ତେ ଓ ବକ୍ତ ଦି ବଡ଼ କାମ ତ ପର ଲୋଗ ଏଉ କାମଲେ ନରାଦ୍ର କାମ ମାନତେ କିଲେ କି ମାମଲେ ଗ୍ରାଣେ ବାଳେ ବେଇମାନୀ କରତେ ସାତେ ୟହୁଦୀ ଲୋଗ ତିନଲେ ପାପି ସମ୍ଜତେ ମତି ବାଙ୍କ ପଡ଼ଲିକ ଅକଲବନ୍ଦ ଆଦମୀ ତ ସ ସାହୁକାର ସାତେ ଗ୍ରାଉ ସମାଜ ଦି ତେଉଇ ବାଙ୍କି ଇଜତତି ମତିଏ ବାଙ୍କି ଖବର ବି ମତିଏ ଲିକି ଦିଆ ମତିଏ ଗୁଣ ହେରଦେଶ ଅନ୍ତିପାସେ ଭକ୍ତ ଦି ମତି କଫରନୁମ ନଗର ଦି ମାମଲେ ଗ୍ରାଣୀୟ କାମ କରତ ତେଓ ଭକ୍ତ ଦି ୟେଶୁ ସବେଦ ସାତେ ବୋଲ ମତି ବିଣସ ବାଲେ ଆପଣି ନକରି ବାଦି ଜେଦାରୀ ଛାଡ଼ିଅ ୟେଶୁ ପଚା ଆଓ ତେତେ ବାଦ ମତିଏ ଆପଣେ ଘରକେ ଏକ ବଡ଼ି ଧାମ ତିଆର କି ତେ ଇଏ ତେଓ ୟେଶୁ ଶିଖ ମାମଲେ ଗ୍ରାଣେ ବାଳେ ସାତେ ଓର ପାପି ଲୋକ ବି ତେ ବେଦ ଦେ ବାଙ୍କି ଖବର ଦି ମତିଏ କେହି ବି ୟେଶୁକ ଏକଲି କୋଇ ବି ସବାଲ ନା କିଏ ବାଇବଲ ଦି ହାମୁକେ ଏଣ କୋଇ ବି ପାକ ସବୁତ ନା ମିଲ୍ଦ ମତି ଚେଲା ମାଝି କା କାମ କରତ ଯ ହାମୁକେ ଶାଣଲେ ନା ମିଲ୍ଦ ପର ବାଇବଲ ଜ୍ଞାନୀ ବୋଲା ଇନବାଦି ଭୁଷେ ଲିକଣେ ବାଳ ମତି ତ ତେ ୟେସ ୟେଶୁ ମସିଏ ଦ୍ୱାର ଜିଉଦେ ଅଣେ ସାତେ ସ୍ୱର୍ଗଲେ ନାଣି ଭୁଷ ଗୁଆ ତେଉ ଭକ୍ତେ ପେନ୍ତିକୋସ୍ତେ ଦିନ ଦି କୋଇ ଏକଶ ବି ଲୋଗ ସିତି ପବିତ୍ର ଆତ୍ମ ପାଣେ ବାଦ ପନ୍ଦର ସାଲ ୟହୁଦ ପ୍ରଦେଶ ଦି ଲୋଗ ମାଝି ତେଉଏ ୟେଶୁଇ ବାଙ୍କି ଖବର ଶୁଣାଉଇ ଶିଖ ଲୋଗେ ମସି ମେତେ ବିଶ୍ୱାସ କିଅ ପ୍ରାଣ ନିୟମ ଦି ପରମେଶ୍ୱରୀ ଓରକା ବୋଲନେ ବାଳେ ଶିଖ ଭୁଷି ଭବିଷ୍ୟବାଣିଆ କି ଦି ସବକ ଜାଦି ଭୁଷେ ମତିଏ ବାଙ୍କି ଖବର ଦି ଲିକିଦି ମିଲା ମତିଏ ବାଙ୍କି ଖବର ଖାସ କରିଅ ୟହୁଦୀ ଲୋଗାଲିଆ ଲିକିଦି ଏତକ ବାଦ ମତିଏ ଇଥିଓପିଆ ମକିଦୁନିଆ ପରେସିଆ ଇନ ରାଜ୍ୟ ଦି ନାଇଁ ବାକି ଖବର ଶୁଣାଉଇ ସନ୍ ସତର ଇସ୍ୱିଦି ତିତୁସ ରାଜେ ଶିଖ ୟହୁଦୀ ଲୋଗ ପାକଡ଼ିଓ ଜାନେ ମାରେ ଶିଖ ଲୋଗ ଆପଣି ଜାନ ବଚାଉଣଲେ ଲଗ ଲଗ ଦେଶଲେ ବାଗେ ଦୁଜିବିଲେ ରୋମି ସୈନିକ ବିଶ୍ୱାସୀ ଖୁମୁଡ଼ିଲେ ପ୍ରଶାନ କରିଦେଲାଗେ ତେଉ ଭକ୍ତେ ମତି ବାଙ୍କି ଖବର ଲିକ୍ଦ ତ ଲାଗଦ ମତି ସ୍ୱର୍ଗେ ଶର୍ତ୍ତାନ୍ତଲେ ଶିଖ କିମ୍ତି ସମ୍ଜତ ମତି ମତିଏ ତେର ପାଟ ଦି ଆଠ ଶର୍ତ୍ତାନ୍ତା ଲିକେଦେ ପରମେଶ୍ୱର ରାଜ ସାତେ ସ୍ୱର୍ଗ ରାଜ ଜ ଶବ୍ଦ ମତିଏ ବାଙ୍କି ଖବର ଦି ତିସବେରକା ଯାଦ ଲିକଦ ଜ୍ଞାନୀ ସାତେ ନେତେ ଯେ ଶିଖ ଲୋଗ ୟେଶୁ ଏଠେର ମତେ ଦେନେ ଦେ ଇଲ୍ମ ଜୁଣ ମତିଏ ଲିକେଦେ ତେତକ ତିନ ଧ୍ୟାନ ଆପୁ ବିଲେ ଲାଓ ଆଜ ବି ଲୋଗ ଇନ ବଚନ ବିଲେ ଆପଣ ଧ୍ୟାନ ଲା ଉଦାହରଣଲେ ମହାତ୍ମା ଗାନ୍ଧୀ ସାତେ ଇନ୍ଦିରା ଗାନ୍ଧୀ ଯେ ଶିଖ ଲୋଗ ମତିଏ ୟେଶୁ ମସି ତାଇ ମର୍ଣ୍ଣ ମତିଏ ମତେ ବାର ଦି ବାଇବଲ ଦି ସାପ ତ୍ରିକେ କା ଶାଣଲେ ନା ମିଲ୍ଦ ଯେଇ ମତି ସିଆଣ ତ ତେଉ ଭକ୍ତ ଦିସ ଇଥିଓପିଆ ଦେଶୀ ଏକ ବିଶ୍ୱାସୀ ଖୁମ୍ବୁଳି ଦି ଭକ୍ତି କରିଦି ବେରା ମସି ବିରୋଧ କରନେ ବାଳେ ଲୋକେ ଜାନେ ମାର सकेण को मारो ए तो हमके कुछ भी सबूत न मिलदो। कुछ लोग बोला सो डोड़ा का मारो, कुछ लोग बोला सो तलवारी का मारो, कुछ लोग बोलते वो मुंड काटो। एणी को आखिरी दी मोती है यीशु ताई अपनी जान देनी। जो मोती जिंदगी सच्ची कहानिया मोती है जिंदगी का शीक। एव जुग दी मारे तेवी जिंदगी का शिकनी जरूरत। मानो तुम को सरकारी नौकरी दिया आ थारो बांको काम आ, तय तेवी वक्त मालिक यीशु तोमुले अपनी सेवकाई कर दे बेदा। ते हमें शिक सवाल पूछी एति बांके काम छाड़ियो मु यीशु सेवा कणको करू। आ एणो भी सोची किले न मु दक वक्त गाड़ियो सेवा करू। माल के काम करने वाली आ अपनी कमाई का माल के काम करने वाली मजद करू। एणे शिक तरीके हमें सोचे बड़ी पर मतिये एणो कुछ भी ना कियो। जेणी यीशु सो बेदो तेणी सो यीशु पचाओ। सो अंत से का मसीसी मजबूती का खड़ो थाको।